ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଜନହିତ ବାଣୀ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ସ୍ୱାଗତ କରୁଛି ଆଜିର ଏଇ ଦ୍ୱିତୀୟ ଅଧ୍ୟାୟରେ। ଏଇ ଦ୍ୱିତୀୟ ଅଧ୍ୟାୟରେ ଆପଣମାନେ ଆମ ସହିତ ଶୁଣିପାରିବେ ରଶ୍ମିରେଖା ବିଶ୍ୱାଳ ମ୍ୟାଡମ୍ ଏବଂ ସଙ୍ଗୀତା ପାତ୍ରଙ୍କ ମଧ୍ୟରେ ହେଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଆସନ୍ତୁ ଜାଣିବା ଦୁଇଟି ଟାଙ୍କି ଘରେ ବ୍ୟବହାର କରିବାର ମହତ୍ତ୍ୱ କ'ଣ। ତେବେ ଡେରି କାହିଁକି, ଆସନ୍ତୁ ଯୋଡ଼ି ହେବେ ଆମ ସହିତ।
ମ୍ୟାଡ଼ାମ ନମସ୍କାର।
ନମସ୍କାର,
ମୁଁ ସଙ୍ଗୀତା ପାତ୍ର, ନାକାଗାଡ଼ି ଚାଳ ସାହି 23 ନମ୍ବର ୱାର୍ଡରୁ ଆସିଛି। ମୁଁ ହେଉଛି ଜଣେ SDA କମିଟି ମେମ୍ବର। ମୁଁ ଆପଣଙ୍କ ପରିଚୟ ଟିକେ ମାନେ ଜାଣିବି, ମାନେ ମୋ ଶ୍ରୋତା ବନ୍ଧୁମାନେ ବି ଟିକେ ଜାଣିବେ।
ସମସ୍ତ ଶ୍ରୋତା ବନ୍ଧୁଙ୍କୁ ନମସ୍କାର, ମୋ ନାଁ ରଶ୍ମିରେଖା ବିଶ୍ୱାଳ। ମୁଁ ଓଡ଼ିଶା ଗଭର୍ଣ୍ଣମେଣ୍ଟର ହାଉସିଂ ଆଉ ଅର୍ବାନ୍ ଡେଭଲପମେଣ୍ଟ ଡିପାର୍ଟମେଣ୍ଟରେ ଗୋଟେ ପ୍ରୋଗ୍ରାମ ଚାଲିଛି, ସେପ୍ଟେଜ୍ ମ୍ୟାନେଜମେଣ୍ଟ ବା ଯାହାକୁ ଆମେ କହୁଛେ ମଳ ପରିଚାଳନା, ତ ସେଇଠି ମୁଁ କାମ କରୁଛି।
ମ୍ୟାଡ଼ାମ ମୋର ଗୋଟେ କ୍ୱେଶ୍ଚିନ୍ ଅଛି। ଆମ ବସ୍ତିରେ ଆମେ ଦେଖିଛୁ ପ୍ରତ୍ୟେକ ଘରେ ଘରେ ଦୁଇଟା ଟାଙ୍କି ହେଇଛି, ତ ସେ ଯେଉଁ ଟାଙ୍କି ହେଇଛି ତାର କିଛି ରିଜିନ୍ ଅଛି କି ଆମକୁ ମାନେ କିଛି ସୁସ୍ଥ ପରିବେଶ ଯୋଗାଇବା ପାଇଁ?
ତାକୁ ଆମେ ଟ୍ୱିନ୍ ପିଟ୍ ଲାଟ୍ରିନ୍ କହୁଛେ, ସେଇଟା ଜେନେରାଲି। ହଁ, ଆପଣଙ୍କ ଯାହା କିଛି କ୍ୱେଶ୍ଚନ୍ ଅଛି,
ସେଇଟା ସିଏ ଗୋଟେ ଯେଉଁ ବ୍ଲାକ୍ ଆଉ ଗ୍ରେ ପାଣି ଆସୁଛି, ତାର କିଛି ଇଏ ଅଛି କି?
ମୁଁ ସମସ୍ତଙ୍କୁ ଏଥିରେ କହିବି, ଯେତେବେଳେ ଆମେ ପରିମଳ ବ୍ୟବସ୍ଥା କଥା କହୁ ସେଥିରେ ଦୁଇ ପ୍ରକାରର ଇଏ ଆସେ ୱେଷ୍ଟ। ଗୋଟେ ହେଲା ଆପଣଙ୍କର ସଲିଡ୍ ୱେଷ୍ଟ, ଯୋଉଟାକି ଆପଣ ଦେଖିଲେ ଘରୁ ଆପଣଙ୍କର ଅଳିଆ ବାହାରୁଛି, ଆଉ ଗୋଟେ ହେଲା ଆମର ଲିକ୍ୱିଡ୍ ୱେଷ୍ଟ। ଲିକ୍ୱିଡ୍ ମାନେ ଯୋଉ ୱେଷ୍ଟ ୱାଟର ବାହାରୁଛି ଆପଣଙ୍କ ଘରୁ, ସେଇ ଯୋଉ ୱେଷ୍ଟ ୱାଟର ବାହାରୁଛି ସେଟା ଦୁଇ ପ୍ରକାରର, ଗୋଟେ ହେଲା ବ୍ଲାକ୍ ୱାଟର ଆଉ ଗୋଟେ ହେଲା ଗ୍ରେ ୱାଟର। ବ୍ଲାକ୍ ୱାଟର କୋଉଟା? ଯୋଉଟା ଆପଣଙ୍କର ଟଏଲେଟ୍ରୁ ବାହାରୁଛି, ତ ତାକୁ ଆମେ କହୁଛେ ବ୍ଲାକ୍ ୱାଟର। ଆଉ କିଚେନ୍ରୁ ଯୋଉ ଆପଣଙ୍କର ୱେଷ୍ଟ ୱାଟର ବାହାରୁଛି ତାକୁ ଆମେ କହୁଛେ ଗ୍ରେ ୱାଟର। ତ ଗ୍ରେ ୱାଟର ଆଉ ବ୍ଲାକ୍ ୱାଟରର ଟ୍ରିଟମେଣ୍ଟର ପୁରା ପ୍ରସେସ ଅଲଗା ଅଲଗା। ତ ଆପଣ ଯୋଉଟା କହିଲେ ସେ ଟ୍ୱିନ୍ ପିଟ୍ ଲାଟ୍ରିନ୍, ସେଟା ବି ଆମେ ଦେଖୁଛୁ ବହୁତ ଗୋଟେ କମନ୍ ପ୍ରାକ୍ଟିସ, କିନ୍ତୁ ଜେନେରାଲି ଆପଣ ଦେଖିଥିବେ ଯୋଉଟା ସ୍ୱେରେଜ୍ ଲାଇନ୍, ସେଥିରେ ବ୍ଲାକ୍ ଆଉ ଗ୍ରେ ମାନେ ଏକା ସାଙ୍ଗରେ ଯାଏ। ସେଥିପାଇଁ କି ଆମେ ସ୍ୱେରେଜ୍ ଲାଇନ୍ଟାକୁ କାହିଁକି ଇଏ କରୁଛେ ଏବେ ଆପଣ ଦେଖିଥିବେ ଭୁବନେଶ୍ୱରରେ, କାରଣ ଲୋକଙ୍କ ପାଇଁକି ବି ସେଟା କ'ଣ ଗୋଟେ ଇଜି ମେଥଡ୍। ଆପଣଙ୍କର ସ୍ୱେରେଜ୍ ଲାଇନ୍ ପଡ଼ିଛି, ଆପଣ ପକେଇଦେଲେ ଆପଣଙ୍କର ଦୁଇଟା ୱେଷ୍ଟ ୱାଟର ସେଥିରେ ପଳେଇଲା। ବଟ୍ ଯୋଉଠି ସେ ସୁବିଧା ନାହିଁ, ଆମର ସେସ୍ପୁଲ୍ ଥ୍ରୁରେ ବ୍ଲାକ୍ ୱାଟର ଯାଉଛି ଟ୍ରିଟମେଣ୍ଟ ପ୍ଲାଣ୍ଟକୁ, ଆଉ ଗ୍ରେ ୱାଟର ପାଇଁକି ଏବେ ବି ଆମର ହାଉସିଂ ଆଉ ଅର୍ବାନ୍ ଡେଭଲପମେଣ୍ଟ ଡିପାର୍ଟମେଣ୍ଟର ଆହୁରି ଗୋଟେ ଗ୍ରେ ୱାଟର ମ୍ୟାନେଜମେଣ୍ଟ ଗୋଟେ ପ୍ରୋଗ୍ରାମ ଏବେ ଆରମ୍ଭ ହେଇଛି, ତ ତା ମାଧ୍ୟମରେ ତାହାର ଗୋଟେ ଚାମ୍ବର ହେଇକି ଯେମିତି ତାର ଅଲଗା ଟେକ୍ନିକାଲ ଆସ୍ପେକ୍ଟ ଅଛି ସେଥିରେ ସେ ଟ୍ରିଟମେଣ୍ଟ ହେଉଛି। ତ ଏଇସବୁ ହେଲ୍ଥ ହାଜାର୍ଡ ଆଉ ଆପଣଙ୍କର ପରିବେଶ ପ୍ରଦୂଷଣକୁ ବଞ୍ଚେଇବା ପାଇଁକି ଏଇଟା ବହୁତ ଦରକାର।
ଧନ୍ୟବାଦ ମ୍ୟାମ।
ଧନ୍ୟବାଦ।
ଧନ୍ୟବାଦ ପ୍ରିୟ ଶ୍ରୋତା ବନ୍ଧୁ। ଯଦି ଆପଣଙ୍କ ଅଞ୍ଚଳରେ ମଧ୍ୟ ଘରୋଇ ଟାଙ୍କି ନିଷ୍କାସନରେ କୌଣସି ସମସ୍ୟା ଅଛି ତେବେ ଜନହିତ ବାଣୀରେ ଆପଣ ଜଣାଇ ପାରିବେ। ଧନ୍ୟବାଦ।